ନମସ୍କାର, ଆକାଶବାଣୀ କଟ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଆଜି ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଉଦ୍ଘାଟନ କରିବେ। ଜନଜାତି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଚଳିତ ଶିକ୍ଷାବର୍ଷରେ ଏକକାଳୀନ 5,000 ଟଙ୍କା ପ୍ରୋହାହନ ରାଶି ପ୍ରଦାନ କରାଯିବ। ରାଜ୍ୟର 7 ଜିଲ୍ଲାକୁ ନେଇ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ। ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଷଦ ଟାସ୍କଫୋର୍ସର ପ୍ରଥମ ବୈଠକରେ ଏ ନେଇ ଆଲୋଚନା ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନବରଙ୍ଗପୁର। ଏହି ଜିଲ୍ଲାଗୁଡ଼ିକର ସମସ୍ତ ବ୍ଲକକୁ ପରିଷଦରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆଜିଠାରୁ ଭୁବନେଶ୍ୱର ୟୁନିଟ୍ 3 ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଅପରାହ୍ନରେ ଏହାର ଉଦ୍ଘାଟନ କରିବେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ମେଳା ଆସନ୍ତା 16 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହୁଥିବାରୁ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ, ପରିବହନ ତଥା ଖଣି ଓ ଇସ୍କାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ଗତକାଲି ଆଞ୍ଚଳିକ ପରିବହନ ବିଭାଗର ସ୍ୱୟଂକ୍ରିୟ ଯାନଚାଳନା ପରୀକ୍ଷଣ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ମନ୍ତ୍ରୀ ଶ୍ରୀ ଜେନା ସମୀକ୍ଷା କରିଛନ୍ତି। ସମ୍ଭଲପୁର ସହରରେ ସ୍ୱଚ୍ଛତା, ପାନୀୟ ଜଳ, ସ୍ୱେରେଜ୍ ଏବଂ ଡ୍ରେନେଜ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁର ଲୋକ ମହୋତ୍ସବ 2025ର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ସେ କହିଛନ୍ତି, ସମ୍ଭଲପୁରର ସାମାଜିକ ଜନଜୀବନ ଲୋକକଳା, ଲୋକସଙ୍ଗୀତ ଏବଂ ଲୋକଚରିତ୍ର ଉପରେ ଆଧାରିତ। ରଙ୍ଗବତୀ ସଙ୍ଗୀତ ସମ୍ଭଲପୁର ଲୋକସଂସ୍କୃତିକ ପରିଚୟ ବୋଲି ସେ କହିଛନ୍ତି। ଲୋକ ପରମ୍ପରାର ଶ୍ରୀବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଲୋକ ମହୋତ୍ସବ ଆମର ଗୋଟିଏ ପୁରୁଣା ପରମ୍ପରା, ଦଶକ ଦଶକ ଧରିକି ଇଏ ଲୋକ ମହୋତ୍ସବ ଲୋକମାନଙ୍କ ପ୍ରୟାସରେ ଏ ପର୍ଯ୍ୟନ୍ତ ଚାଲି ଆସିଛି। ଭାରତ ବର୍ଷର ସାଂସ୍କୃତିକ ଜଗତରେ ରଙ୍ଗବତୀର ବିକଳ୍ପ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲୁଥିବା ସରକାର ଗୀତର ପୁରୁଷ ଗାୟକ ଆଦରଣୀୟ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ତଥା ଆଜିର ମଞ୍ଚରେ ଉପସ୍ଥିତ ଥିବା ଡକ୍ଟର କ୍ରିଷ୍ଣ ପଟେଲ ଆଉ ରଚୟିତା ମିତ୍ରଭାନୁ ଗୌନ୍ତିଆ ତିନି ଜଣ ଯାକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
ପୁରୀ ଶ୍ରୀମନ୍ଦିରରେ ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଚାଉଳରେ ଅଭଡ଼ା ପ୍ରସ୍ତୁତ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପ୍ରମୁଖ କୃଷି ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଜୈବିକ ପଦ୍ଧତି ଚାଷ ପାଇଁ ସରକାର ପ୍ରୋହାହନ ପ୍ରଦାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଭୁବନେଶ୍ୱର ଏବଂ କଟକରେ ଆଜିଠାରୁ ପଥ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ରାମମନ୍ଦିର ମଧ୍ୟରେ ଏହି ପଥୋତ୍ସବ ଅନୁଷ୍ଠିତ ହେଉଥିବାବେଳେ କଟକର ଗଡ଼ଖାଇ ଗେଟ୍ଠାରୁ ନ୍ୟାୟ ସଂଗ୍ରହାଳୟ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାୟଗଡ଼ା ଜିଲ୍ଲାର ଗଣପର୍ବ ଭାବେ ପରିଚିତ ଚୈତି ଲୋକମହୋତ୍ସବ ଏବଂ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତକାଲି ଉଦ୍ଯାପିତ ହୋଇଛି। ସାଂସଦ ସପ୍ତଗିରି ଉଲାକା ଉଦ୍ଯାପନୀ ସମାରୋହରେ ଯୋଗ ଦେଇଥିଲେ। ରାୟଗଡ଼ା ଚୈତି କମିଟି ଦ୍ୱାରା ଆୟୋଜିତ ଏହି ସମାରୋହରେ ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାରେ 350ରୁ ଅଧିକ ଷ୍ଟଲ୍ ଖୋଲାଯାଇଥିଲା। ଉଦ୍ଯାପନୀ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ ଆଇଏସ୍ଏଲ୍ 2024-25 ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ପରାସ୍ତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଏଫ୍ସି ଗୋଆ ଓଡ଼ିଶା ଏଫ୍ସିକୁ 4-2 ପରାସ୍ତ କରିଛି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ସ୍ରାଚି ରାହ ବେଙ୍ଗଲ ଟାଇଗର୍ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ପୁରୁଷ ବର୍ଗର ଏହି ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ଦିଲ୍ଲୀ ଏସ୍ଜି ପାଇପର୍ସକୁ 4-1 ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଗୋନାସିକା ହକି ଦଳ ହାଇଦ୍ରାବାଦ ତୋଫାନ୍ସ ବିପକ୍ଷରେ 3-1 ବିଜୟୀ ହୋଇଛି। ଆଜି ସୁରମା ହକି କ୍ଲବ୍ ଏବଂ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ଏବଂ ୟୁପି ରୁଦ୍ରାସ ପରସ୍କରକୁ ଭେଟିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।